ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୌସେନା ଦିବସ ଅବସରରେ ଆଜି ଅପରାହ୍ନରେ ତିରୁବନନ୍ତପୁରମ୍ରେ ଅନୁଷ୍ଠିତ ହେବ ନୌସେନା ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ, ଯୋଗଦେବେ ରାଷ୍ଟ୍ରପତି. ନିର୍ବାଚନୀ ସଂସ୍କାର ଉପରେ ଆସନ୍ତା ମଙ୍ଗଳବାର ଲୋକସଭାରେ ହେବ ସ୍ୱତନ୍ତ୍ର ଆଲୋଚନା, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ. କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣରେ ଯୋଗଦେବା ଲାଗି କାଶୀରେ ପହଞ୍ଚିଲେ ତାମିଲନାଡୁର ପ୍ରଥମ ପ୍ରତିନିଧି ମଣ୍ଡଳୀ. ଆନ୍ତର୍ଜାତିକ ଆଇଟିଆଇ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର. ଏବଂ ରାୟପୁରଠାରେ ଆଜି ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍. ନୌସେନା ଦିବସ ଅବସରରେ ଆଜି ଅପରାହ୍ନରେ ତିରୁବନନ୍ତପୁରମ୍ରେ ନୌସେନା ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତିରୁବନନ୍ତପୁରମ୍ ନିକଟସ୍ଥ ସଙ୍ଗମୁଗମ୍ ବେଳାଭୂମି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଛି। ଅପରାହ୍ନରେ ତିରୁବନନ୍ତପୁରମ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେଳାଭୂମିକୁ ଗସ୍ତ କରିବେ। MH-60R ହେଲିକପ୍ଟର ବେଳାଭୂମିରେ ରାଷ୍ଟ୍ରପତିଙ୍କୁ ଏକ ଭବ୍ୟ ଅଭିବାଦନ ପ୍ରଦାନ କରିବ ବୋଲି ଆମ ସମ୍ବାଦଦାତା କହିଛନ୍ତି। ନୌସେନାର ଶକ୍ତି ଏବଂ ଯୁଦ୍ଧ ପ୍ରସ୍ତୁତି ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେବ। 19 ପ୍ରମୁଖ ଯୁଦ୍ଧ ଜାହାଜ ଏବଂ 32 ବିମାନ ଏଥିରେ ସାମିଲ ହୋଇଛି। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଲୋକଭବନକୁ ଗସ୍ତ କରିବେ ଏବଂ ଆସନ୍ତାକାଲି ସକାଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଉପରେ ଲୋକସଭାରେ ଆସନ୍ତା 8 ସୋମବାର ଦିନ ବିଶେଷ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ନିର୍ବାଚନ ସଂସ୍କାର ଉପରେ 9 ଓ 10 ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି। ସୋମବାର ଦିନ ମଧ୍ୟାହ୍ନ 12 ଜାତୀୟ ଗୀତ ବନ୍ଦେ ମାତରମ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଆରମ୍ଭ କରିବେ ବୋଲି ଶ୍ରୀ ରିଜିଜୁ जो कही छंती।
मीटिंग अच्छी तरह से हुई है और सहमति हो पाया है कि मंडे को लोकसभा में वंदे मातरम के 150 साल पूरे होने पर हम विशेष चर्चा करेंगे। उसके बाद मंगलवार को लोकसभा में इलेक्शन रिफॉर्म्स को लेकर के हम दिन भर चर्चा करेंगे। मैं सब पार्टी के नेताओं को फिर से अपील करना चाहता हूं, हम सब चाहते हैं कि पार्लियामेंट हाउस अच्छी तरह से चले।
ଲୋକସଭାରେ ଏହି ଆଲୋଚନା ଶେଷ ହେବା ପରେ ରାଜ୍ୟସଭାରେ ମଧ୍ୟ ଆଲୋଚନା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତାବ ଆଗତ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ନିର୍ବାଚନ ସଂସ୍କାର ଏକ ବୃହତ ପ୍ରସଙ୍ଗ, ତେବେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏକ ପ୍ରଶାସନିକ ପ୍ରସଙ୍ଗ ଏବଂ ଏହା ଉପରେ ନିର୍ବାଚନ କମିଶନ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି। ଉତ୍ତରପ୍ରଦେଶର ବାରାଣସୀଠାରେ କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣ ଗତକାଲି ଆରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନମୋ ଘାଟଠାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଗଠନ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ସହିତ 2022 ସଙ୍ଗମମ୍ର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା। ଏହି ବାର୍ଷିକ କାର୍ଯ୍ୟକ୍ରମ ସମ୍ପର୍କକୁ ବହୁଗୁଣିତ କରିଛି। ଭାରତର ବହୁଭାଷୀ ଅଞ୍ଚଳ ଏହାର ଶକ୍ତି ଏବଂ ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପାଲଟିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
काशी तमिल संगमम जन आंदोलन बन चुका है। आज काशी तमिल संगमम के बारे में केवल तमिलनाडु में नहीं, पीपुल आर ईगरली वेटिंग व्हेन द न्यू एडिशन ऑफ KTS विल कम। थीम ऑफ दिस ईयर इज लर्न तमिल लाइक संस्कृत। तमिल इज ऑल्सो द प्राइमरी लैंग्वेज ऑफ ह्यूमन सिविलाइजेशन।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମକୁ ଭାଷା, ସଂସ୍କୃତି ଏବଂ ପରମ୍ପରାର ଏକ ମହାନ ସଙ୍ଗମ ଭାବରେ ବର୍ଣ୍ଣନା କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ଏହା ସୁଦୃଢ଼ କରୁଛି ବୋଲି ସେ କହିଛନ୍ତି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗନ୍ ନମୋଘାଟରେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ଦ୍ୱାରା ପ୍ରସ୍ତୁତ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ତାମିଲ ଭାଷା ଏବଂ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବା ସହିତ ବିବିଧତା ମଧ୍ୟରେ ଏକତାକୁ ପ୍ରତିପାଦନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମୁରୁଗନ୍ କହିଛନ୍ତି। ତାମିଲନାଡୁର ପ୍ରଥମ ପ୍ରତିନିଧି ଦଳ ଗତକାଲି କାଶୀରେ ପହଞ୍ଚିଥିବା ସହ କେତେକ କାର୍ଯ୍ୟକ୍ରମରେ ଆଜି ସାମିଲ ହେବେ। 50 ତାମିଲ ସାହିତ୍ୟ ବିଶେଷଜ୍ଞ, 54 ସାଂସ୍କୃତିକ ବିଦ୍ୱାନ ଛାତ୍ର, ଶିକ୍ଷକ, କାରିଗର, ଶାସ୍ତ୍ରୀୟ ଗାୟକ, ଆଚାର୍ଯ୍ୟ ଏବଂ ଆଧ୍ୟାତ୍ମିକ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ମିଶାଇ 216 ଏହି ପ୍ରତିନିଧି ମଣ୍ଡଳୀରେ ଆସିଛନ୍ତି। ମହାକବି ଭାରତୀଙ୍କ ଦୃଷ୍ଟିକୋଣ ବହୁଭାଷୀ ଭାରତ, ତାମିଲ ଏବଂ ସଂସ୍କୃତ ସମୃଦ୍ଧ ପରମ୍ପରା ଉପରେ ଏହି ଅବସରରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତକୁ ପ୍ରଥମ ଥର ପାଇଁ ଇଣ୍ଟରନ୍ୟାସନାଲ୍ ଆଇଡିଆ ଅର୍ଥାତ୍ ଗଣତନ୍ତ୍ର ଓ ଭୋଟର ସହାୟତା ଆନ୍ତର୍ଜାତିକ ପ୍ରତିଷ୍ଠାନ ପକ୍ଷରୁ ଅଧ୍ୟକ୍ଷତା ପାଇଁ ନିମନ୍ତ୍ରଣ କରାଯାଇଛି। ଭାରତ ପକ୍ଷରୁ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ସ୍ୱିଡେନ୍ର ଷ୍ଟକହୋମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପଦ ଗ୍ରହଣ କରିବେ। ଶ୍ରୀ କୁମାର କହିଛନ୍ତି, ସମଗ୍ର ବିଶ୍ୱ ଭାରତରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନର ସଫଳତା ବିଷୟରେ ଜାଣିଛି। 1995 ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ୍ ଆଇଡିଆ ଏକ ଆନ୍ତଃ ସରକାରୀ ସଂଗଠନରେ 37 ଦେଶ ପର୍ଯ୍ୟବେକ୍ଷକ ଭାବେ ସଦସ୍ୟ ରହିଛନ୍ତି। 2003 ଏହି ସଂସ୍ଥା ଜାତିସଂଘ ସାଧାରଣ ସଭାରେ ପର୍ଯ୍ୟବେକ୍ଷକ ପଦବୀ ଗ୍ରହଣ କରିଆସିଛି। ଭାରତ ଆନ୍ତର୍ଜାତିକ ଆଇଡିଆର ପ୍ରତିଷ୍ଠାତା ସଦସ୍ୟ ଏବଂ ପରିଚାଳନା ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଆସିଛି। ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ଏବଂ ପ୍ରତିଷ୍ଠାନକୁ ରାଷ୍ଟ୍ରପତି ଜାତୀୟ ପୁରସ୍କାର ପ୍ରଦାନ କରିବେ। ସମାଜରେ ଦିବ୍ୟାଙ୍ଗଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ସଶକ୍ତ କରିବା ଏବଂ ସେମାନଙ୍କ ଯାତ୍ରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବରିଷ୍ଠ କୂଟନୀତିଜ୍ଞ, ଶିଳ୍ପ ଅଂଶୀଦାର, ସରକାରୀ ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଆଜି ପାଳନ କରାଯାଉଛି। ଆକାଶବାଣୀର ପଡ଼କାଷ୍ଟ ସିରିଜ୍ ଗଳ୍ପ ପଛର ବ୍ୟକ୍ତିର ଅଂଶସ୍ୱରୂପ ଆଜି ଏଭରେଷ୍ଟ ଆରୋହଣ କରିଥିବା ବିଶ୍ୱର ପ୍ରଥମ ଦୃଷ୍ଟିହୀନ ମହିଳା ଛୋଞ୍ଜିନ୍ ଅଙ୍ଗମୋଙ୍କ ସହ ଏକ ସାକ୍ଷାତକାର ପ୍ରସାରଣ କରାଯିବ। ଏଫ୍ଏମ୍ ଗୋଲ୍ଡ ଚ୍ୟାନେଲ୍ରେ 9:10 ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଅପରାହ୍ନ 5:30 କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ। ଜାତୀୟ ରାଜପଥଗୁଡ଼ିକରେ ଟେଲିକମ୍ ଆଧାରିତ ସୁରକ୍ଷା ସତର୍କତା ପ୍ରଣାଳୀ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ଏବଂ ଏନ୍ଏଚ୍ଏଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏଭଳି ପଦକ୍ଷେପ ଜାତୀୟ ରାଜପଥ ବ୍ୟବହାରକାରୀଙ୍କୁ ସମୟୋଚିତ ସୂଚନା ପ୍ରଦାନ କରିବା ସହିତ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ଯାତ୍ରୀମାନେ ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ଏବଂ ପ୍ରାଥମିକତା ଭିତ୍ତିକ କଲ୍ ମାଧ୍ୟମରେ ମୋବାଇଲ୍ ଫୋନ୍ରେ ଆଗୁଆ ସତର୍କ ସୂଚନା ପାଇପାରିବେ। ଏନ୍ଏଚ୍ଏଆଇର ଡିଜିଟାଲ୍ ପ୍ଲାଟଫର୍ମ ସହିତ ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାକୁ ସାମିଲ କରାଯିବ। ସ୍ୱୟଂଚାଳିତ ବ୍ୟବସ୍ଥା ଜାତୀୟ ରାଜପଥ କିମ୍ବା ନିକଟରେ ଥିବା ସମସ୍ତ ଜିଓ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହା କାର୍ଯ୍ୟ କରିବ ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତୀୟ ବାୟୁସେନାର IAFC-17 ପରିବହନ ବିମାନ ଏକ ସ୍ୱୟଂସମ୍ପୂର୍ଣ୍ଣ ମଡୁଲାର ହସ୍ପିଟାଲ ବ୍ୟବସ୍ଥା, 70 ଅଧିକ ଡାକ୍ତରୀ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଅତ୍ୟାବଶ୍ୟକ ଯାନବାହନ ନେଇ ଗତକାଲି କଲମ୍ବୋରେ ଅବତରଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାତ୍ୟା ଦିତୁଆ ପ୍ରଭାବିତ ଶ୍ରୀଲଙ୍କାର ବିଭିନ୍ନ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଭାରତ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଆସୁଛି। ବିଦେଶୀ ନାଗରିକ, ଗୁରୁତର ରୋଗୀ ଏବଂ ଜଣେ ଗର୍ଭବତୀ ମହିଳାଙ୍କୁ ମିଶାଇ 65 ଲୋକଙ୍କୁ ଇତିମଧ୍ୟରେ ଉଦ୍ଧାର କରାଯାଇଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଭାରତରେ ଯକ୍ଷ୍ମା ମୃତ୍ୟୁ ହାର ହ୍ରାସ ପାଇଛି। ନୂଆଦିଲ୍ଲୀର ସମ୍ପ୍ରସାରିତ ସଂସଦ ଭବନ ଆନେକ୍ସ ପ୍ରେକ୍ଷାଳୟଠାରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଅଧୀନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସଦ ସଦସ୍ୟଙ୍କୁ ସମ୍ବୋଧନ କରି ଶ୍ରୀ ନଡ୍ଡା କହିଛନ୍ତି, 2015 ଯକ୍ଷ୍ମା ମୃତ୍ୟୁ ହାର ପ୍ରତି 1,00,000 ଜନସଂଖ୍ୟାରେ 28 ଥିବାବେଳେ 2024 ଏହା ହ୍ରାସ ପାଇ 21 ପହଞ୍ଚିଛି। ଯକ୍ଷ୍ମାମୁକ୍ତ ଭାରତ ଗଠନ ଦିଗରେ ସଂସଦ ସଦସ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ସମୀକ୍ଷା କରିବା ସହ ଏ ନେଇ ସଚେତନତା ସୃଷ୍ଟି ଏବଂ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଶ୍ରୀ ନଡ୍ଡା ସଂସଦ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ପ୍ରାୟ 60 ସଂସଦ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗତ 10 ମଧ୍ୟରେ ଯକ୍ଷ୍ମାମୁକ୍ତ ଭାରତ ଗଠନ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ସଦସ୍ୟଙ୍କୁ ଅବଗତ କରାଯାଇଛି। ଭାରତ ଦକ୍ଷିଣ ଆଫ୍ରିକା ଚଳିତ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ରାୟପୁରଠାରେ ଖେଳାଯିବ। ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅପରାହ୍ନ 1:30 ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ 17 ପରାସ୍ତ କରି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୌସେନା ଦିବସ ଅବସରରେ ଆଜି ଅପରାହ୍ନରେ ତିରୁବନନ୍ତପୁରମ୍ରେ ଅନୁଷ୍ଠିତ ହେବ ନୌସେନା ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ। ଯୋଗଦେବେ ରାଷ୍ଟ୍ରପତି। ନିର୍ବାଚନୀ ସଂସ୍କାର ଉପରେ ଆସନ୍ତା ମଙ୍ଗଳବାର ଲୋକସଭାରେ ହେବ ସ୍ୱତନ୍ତ୍ର ଆଲୋଚନା, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣରେ ଯୋଗଦେବା ଲାଗି କାଶୀରେ ପହଞ୍ଚିଲେ ତାମିଲନାଡୁର ପ୍ରଥମ ପ୍ରତିନିଧିମଣ୍ଡଳୀ। ଆନ୍ତର୍ଜାତିକ ଆଇଡିଆ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ରାୟପୁରଠାରେ ଆଜି ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।